ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ। ସିଙ୍ଗାପୁରରେ ଆଜି ଅନୁଷ୍ଠିତ ହେବ ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ। ତାମିଲନାଡୁର ମହାବଲିପୁରମରେ ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 ସୁଦ୍ଧା ଦେଶର ବିମାନଜନିତ ମାଲ ପରିବହନ କ୍ଷମତା 3 ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ଗୋଲରେ ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ ଆଜି ଅନୁଷ୍ଠିତ ହେବ। ସିଙ୍ଗାପୁରଠାରେ ଆୟୋଜିତ ଏହି ବୈଠକରେ ଭାରତ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ବିଭିନ୍ନ ନୂତନ ତଥା ସମ୍ଭାବ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରେ। ଏହାର ପ୍ରଥମ ବୈଠକ 2022 ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ 2024 ଅଗଷ୍ଟରେ ସିଙ୍ଗାପୁରରେ ଦ୍ୱିତୀୟ ବୈଠକ ଏବଂ ତୃତୀୟ ବୈଠକ ନୂଆଦିଲ୍ଲୀରେ ଗତବର୍ଷ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିଲା। ବିନିର୍ମାଣ, ସଂଯୋଗୀକରଣ, ଡିଜିଟାଲାଇଜେସନ୍, ସ୍ୱାସ୍ଥ୍ୟସେବା ଓ ଔଷଧ, ଦକ୍ଷତା ବିକାଶ ଏବଂ ନିରନ୍ତରତା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଗତ ବୈଠକଗୁଡ଼ିକରେ ବିସ୍ତୃତ ଆଲୋଚନା କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କର ଭାରତ ଗସ୍ତ ସମୟରେ ଭାରତ ସିଙ୍ଗାପୁର ସମନ୍ୱିତ ରଣନୀତିକ ଭାଗିଦାରୀର ରୂପରେଖ ଉନ୍ମୋଚିତ ହୋଇଥିଲା। ଆଜି ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ବୈଠକରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ତଥା ଭାଗିଦାରୀର ସମୀକ୍ଷା କରାଯିବା ସହିତ ଭାରତ ସିଙ୍ଗାପୁର ସହଯୋଗକୁ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ସଶକ୍ତ କରାଯିବା ଉପରେ ଆଲୋଚନା କରାଯିବ। ସେହିଭଳି ଭାରତ ସିଙ୍ଗାପୁର ବ୍ୟବସାୟିକ ଗୋଲଟେବୁଲର ଚତୁର୍ଥ ସଂସ୍କରଣରେ ଦୁଇ ଦେଶର ବ୍ୟବସାୟିକ ନେତୃବୃନ୍ଦ ଯୋଗଦେଇ ବିଭିନ୍ନ ରଣନୈତିକ ଭାଗିଦାରୀ ଉପରେ ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଇତିମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଗତକାଲି ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଭିଭିଆନ୍ ବାଲକ୍ରିଷ୍ଣନଙ୍କ ସହିତ ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରାଯିବା ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ଡକ୍ଟର ଜୟଶଙ୍କର ଓ ଶ୍ରୀ ବାଲକ୍ରିଷ୍ଣନ ମିଳିତ ଭାବେ ସିଙ୍ଗାପୁରଠାରେ ଭାରତୀୟ ଉଚ୍ଚାୟୁକ୍ତଙ୍କର ଏକ ନୂତନ ଚାନ୍ସେରୀ କମ୍ପ୍ଲେକ୍ସ ଲାଗି ଶିଳାନ୍ୟାସ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକ ତାମିଲନାଡୁର ମହାବଲିପୁରମରେ ଅନୁଷ୍ଠିତ ହେବ। ଏହି ପରିଷଦରେ ତାମିଲନାଡୁ, କେରଳମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପାଞ୍ଚଳ ଏବଂ ଲାକ୍ଷାଦ୍ୱୀପ ସଦସ୍ୟ ଅଛନ୍ତି। ଆଜିର ଏହି ବୈଠକରେ ଦକ୍ଷିଣାଞ୍ଚଳର ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଶାସକଙ୍କ ସମେତ ପ୍ରତ୍ୟେକ ରାଜ୍ୟର 2 ଜଣ ଲେଖାଏଁ ବରିଷ୍ଠ ମନ୍ତ୍ରୀ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଜୋନାଲ ପରିଷଦ ପକ୍ଷରୁ ସଦସ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ବିଭିନ୍ନ ପ୍ରସଙ୍ଗର ସମାଧାନ ଲାଗି ପ୍ରଥମେ ଏହି କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ସଂଘୀୟ ସହଯୋଗ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ଜୋନାଲ ପରିଷଦଗୁଡ଼ିକର ଅବଦାନ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ତାଙ୍କର ଜାପାନ ପ୍ରତିପକ୍ଷ ସିଞ୍ଜିରୋ କୁଇଜୁମିଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଭାରତ ଜାପାନ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ରଣନୈତିକ ବିଶ୍ୱାସ ଓ ସହଯୋଗକୁ ସୁଦୃଢ଼ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଆଦି ପ୍ରସଙ୍ଗ ଏହି ବୈଠକରେ ସ୍ଥାନ ପାଇବାର ଆଶା କରାଯାଉଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା, ମେକ୍ ଇନ୍ ଇଣ୍ଡିଆ ନୀତି ଅଧୀନରେ ପ୍ରତିରକ୍ଷା ଯନ୍ତ୍ରାଂଶ ଏବଂ ଜ୍ଞାନକୌଶଳ ସହଯୋଗକୁ ସଶକ୍ତ କରିବା ଉପରେ ମଧ୍ୟ ଏହି ଦୁଇ ନେତା ମତ ବିନିମୟ କରିବେ। ଟିକସଦାତାଙ୍କ ଅର୍ଥ ଏବଂ ବ୍ୟକ୍ତିଗତ ପୁଞ୍ଜିକୁ ସୁରକ୍ଷା ଦେବା ଲାଗି ଦେଶର ଗବେଷଣା, ବିକାଶ ଏବଂ ନବସୃଜନ ଆର୍ଡିଆଇ ପାଣ୍ଠିରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ବିଜ୍ଞାନ ସଚିବମାନଙ୍କର ମାସିକ ମିଳିତ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ସିଂ କହିଛନ୍ତି, ଆର୍ଡିଆଇ ପାଣ୍ଠିକୁ 50% ଅର୍ଥ ଘରୋଇ ଇକ୍ୱିଟି ସୂତ୍ରରୁ ଆସିବାର ଆଶା ରହିଥିବା ଦୃଷ୍ଟିରୁ ସରକାର ଏହାର ସୁରକ୍ଷା ଲାଗି ପଦକ୍ଷେପ ନେଇଛନ୍ତି। ଆର୍ଡିଆଇ ପାଣ୍ଠିକୁ ଅଧିକ ସମାବେଶୀ ଏବଂ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୈତିକ ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକାରିତା ଲାଗି ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ପରାମର୍ଶ ନିଆଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2030 ମସିହା ସୁଦ୍ଧା ଦେଶର ବିମାନ ଦ୍ୱାରା ମାଲ ପରିବହନ କ୍ଷମତା 3 ଗୁଣ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଗତକାଲି ଦିଲ୍ଲୀ ବିମାନ ବନ୍ଦରରୁ ବାୟୁ ଯୋଗେ ମାଲ ପରିବହନ ସଂଯୋଗୀକରଣର ସମ୍ପ୍ରସାରିତ ବ୍ୟବସ୍ଥାର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, ବର୍ତ୍ତମାନ ଦେଶରେ ବାୟୁ ଯୋଗେ ମାଲ ପରିବହନ କ୍ଷମତା ପ୍ରାୟ 3.5 ମିଲିୟନ୍ ମେଟ୍ରିକ୍ ଟନ୍ ରହିଛି। ଆଗାମୀ 4 ବର୍ଷ ମଧ୍ୟରେ ଏହି ପରିମାଣ ଯେଭଳି 10 ମିଲିୟନ୍ ମେଟ୍ରିକ୍ ଟନ୍ ଅତିକ୍ରମ କରିବ ସେ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଘରୋଇ ଏବଂ ଆନ୍ତର୍ଜାତିକ ଲକ୍ଷ୍ୟସ୍ଥଳ ମଧ୍ୟରେ ମାଲ ପରିବହନକୁ ବିଭିନ୍ନ ବିମାନ ବନ୍ଦର ଦେଇ ସୁଗମ କରିବା ହେଉଛି ଏହି ସଂସ୍କାରମୂଳକ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ନାଇଡୁ କହିଛନ୍ତି। ସେ କହିଛନ୍ତି, ଲଣ୍ଡନ ଏବଂ କୋପେନହାଗେନକୁ ବର୍ତ୍ତମାନ ଫ୍ରାଙ୍କଫର୍ଟ ଆନ୍ତର୍ଜାତିକ ନେଟୱାର୍କ ସହିତ ସଂଯୋଗ କରାଯିବ। ସେହିଭଳି ଘରୋଇ କ୍ଷେତ୍ରରେ ଚେନ୍ନାଇ ଦିଲ୍ଲୀ ସଂଯୋଗୀକରଣକୁ ବେଙ୍ଗାଲୁରୁ ହାଇଦ୍ରାବାଦ ଓ ମୁମ୍ବାଇ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ ବୋଲି ଶ୍ରୀ ନାଇଡୁ କହିଛନ୍ତି। ବାୟୁ ଯୋଗେ ତ୍ୱରିତ ମାଲ ପରିବହନ ଦ୍ୱାରା ଦେଶର କୃଷକ ବିଶେଷକରି ସ୍ୱଳ୍ପ ସମୟରେ ନଷ୍ଟ ହୋଇଯାଉଥିବା କୃଷିଜାତ ସାମଗ୍ରୀର ରପ୍ତାନୀକାରୀମାନେ ଉପକୃତ ହୋଇପାରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ଚୀନ ଅରୁଣାଚଳ ପ୍ରଦେଶର 60 କିଲୋମିଟର ମଧ୍ୟକୁ ପ୍ରବେଶ କରିଥିବା ଖବରକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅଗ୍ରାହ୍ୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ବାଂଲାଦେଶରୁ ବ୍ୟବହାର କରାଯାଇଥିବା ଏହି ଫଟୋ ଓ ଭିଡ଼ିଓ ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଗୁଜବ ଦ୍ୱାରା ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ରହିଥିବା ସଶସ୍ତ୍ର ସେନାଙ୍କ ମନୋବଳ ଦୁର୍ବଳ ହେବା ସହିତ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଆଶଙ୍କା ରହିଛି। ଭାରତ ଚୀନ ସୀମା ବିବାଦ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏଭଳି କ୍ଷେତ୍ରରେ ମିଥ୍ୟା କିମ୍ବା ଯାଞ୍ଚ ନ କରି କୌଣସି ତଥ୍ୟ ପ୍ରଘଟ ନ କରିବା ଲାଗି ଶ୍ରୀ ରିଜିଜୁ ପରାମର୍ଶ ଦେଇଛନ୍ତି।
चाइना और इंडिया के बीच में अरुणाचल प्रदेश में बहुत लंबा सीमा है और जिस सीमा को रेखांकित नहीं किया गया, सीमा का वहां कोई बॉर्डर पिलर्स नहीं है, तो जमीन पर बॉर्डर को डिफाइन नहीं किया गया। हमारे अरुणाचल के गांव के कुछ लोग बॉर्डर प्रॉब्लम को लेकर के जो चिंता जाहिर किया है वो सही है, क्योंकि वहां बॉर्डर डिलिनेशन नहीं हुआ।
ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ସଂସଦ ପରିସରରେ ଅପରାହ୍ନ 2:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଏଥିଲାଗି ଭୋଟ୍ ଗ୍ରହଣ କରାଯିବ। ଶାସକ ବିଏନ୍ପିର ପ୍ରମୁଖ ନେତା ମିର୍ଜା ଫାକ୍ରୁଲ୍ ଇସ୍ଲାମ ଆଲାମଗୀର ଏବଂ 11ଟି ବିରୋଧୀ ଦଳଙ୍କ ପକ୍ଷରୁ ମେଣ୍ଟ ପ୍ରାର୍ଥୀ କଲୋନେଲ୍ ଉଲି ଅହମ୍ମଦ ଏହି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35 ବର୍ଷ ପରେ ପ୍ରଥମ ଥର ଲାଗି ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତାକାଲି ବଙ୍ଗଭବନର ଦରବାର ହଲ୍ଠାରେ ଶପଥ ଗ୍ରହଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କର ନିକଟତମ ବ୍ୟକ୍ତି ମହମ୍ମଦ ଶାହାବୁଦ୍ଦିନ ସ୍ୱାସ୍ଥ୍ୟଗତ କାରଣରୁ 5 ବର୍ଷ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା କାରଣରୁ ଆଜି ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବୈଦେଶିକ ସଚିବ ରାଜେଶ କୁମାର ସିଂ 2-ଦିନିଆ ଆର୍ମେନିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଆର୍ମେନିଆର ଉପପ୍ରତିରକ୍ଷା ମନ୍ତ୍ରୀ କାରେନ୍ ବ୍ରୁଟିଆନ୍ ଏବଂ ପ୍ରଥମ ଉପପ୍ରତିରକ୍ଷା ମନ୍ତ୍ରୀ ତଥା ସେନା ମୁଖ୍ୟ ଏଡୱାର୍ଡ ଆସ୍ରିଆନ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ପୁଲ୍ ଡିରେ ଆଜି ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6:30 ଆମଷ୍ଟେଲଭିନ୍ର ୱାଗନେର୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ଗତକାଲି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 5-3 ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ ଓ ହାର୍ଦ୍ଦିକ ସିଂ 2 ଲେଖାଏଁ ଏବଂ ଅଭିଷେକ 1 ଗୋଲ୍ ସ୍କୋର କରିଥିଲେ। ଏହି ପରାଜୟ ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସିଙ୍ଗାପୁରରେ ଆଜି ଅନୁଷ୍ଠିତ ହେବ ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲ୍ ଟେବୁଲ୍ ବୈଠକ। ତାମିଲନାଡୁର ମହାବଲିପୁରମ୍ରେ ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 ସୁଦ୍ଧା ଦେଶର ବିମାନଜନିତ ମାଲ ପରିବହନ କ୍ଷମତା 3 ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ସମ୍ବାଦ ଶେଷ ହେଲା।